ଭାଇ ଏ ଯୋଉ ମାତ୍ରାରେ ଶୀତ ପଇଲାଣି ମୁଁ ଗାଧେଇବିନି, ମୁଁ ଘରକୁ ଚାଲିଲି।
ଶୀତ ପଡ଼ୁଛି, ନଈ କୂଳକୁ ଆସିକି ବାଲି ମୁଠାଇ ଧରିକି ରାତ ପାଖରେ ଘଟିଲେ ତୁ ମଜା ହେଡ଼ାରୁ ଆଇଲୁ ହେଇନା କି ଢିଅ ବଟୁନାହାନ୍ତି।
ଗାଧେଇଲେ କ'ଣ ଢିଅ ବଟିଯିବେ
ଛୋଟିଆ ମାନେ?
ଭାଇ କଥା କ'ଣ, ଆଜି ଏତିନି ପରେ ଗାଧୋଉଛ?
କାହାକୁ ମତେ କହୁଛ?
ନାଇଁ ମ ଓ ତାକୁ ତାକୁ
କ'ଣ ଭାଇ, ତମେ ନିଜେ ଗାଧୋଉ ନା ମତେ ସେଥିରେ ଓଲଟେ କହୁଛ ଗାଧେଇ ବୋଲି?
ସିଏ ତ ଆଠ ଦିନ ହେଲା ଗାଧେଇନି। କାରଣ ମୁଁ ନୁହଁ
ଭାଇ, ମୋ ସାନ ଭାଇ। ଭାଇ
ହଁ
ଦେଖ ତ ସେ ଲୋକଟାକୁ ଦେଖୁଛି ଡେଲି, ସେ ମାଠିଆଟା ଉପରେ ଦଳ ଚକଡ଼ କରୁଛି।
ଏ ବୁଢ଼ାଟା କଥା?
ହଁ ସେ ବୁଢ଼ାଟା।
ଆରେ ସେ ମୁଁ ଜାଣିପାରୁନି, ସେ ବୁଢ଼ା ଆଠ ଦିନ ହେଲାଣି ମାନେ ସେ ଗୋଟେ ଟ୍ୟୁନିଂ କ'ଣ ବାହାର କରୁଛି, ଟି 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 ଗୁଡ଼ା କ'ଣ ବାହାରିଛି?
ଚାଲ ଟିକେ ଦେଖିବା ଟିକେ,
ଚାଲ ପଚାରେ ବୁଢ଼ା ଗୁଡ଼ା। ହେ ମୋ କାଖରେ ମଉସା କ'ଣ ଧରିକି ସବୁବେଳେ?
ମୁଁ ତ ବାଜା ବଜାଉଛି ଆଉ।
ଏଇଟା କ'ଣ ବାଜୁଛି?
ବାଜୁଛି,
ବଢ଼ିଆ ବାଜୁଛି ତ,
ବଜାନି ଦେଖିଛି।
କଳସିରେ କଳସିଏ ରୂପ ତତେ ଦେଲା କି ଯେ, ଆଖି ତର ନାଚୁ ଥାଏ ଦରଜଏ ଛାତି ସହେ, କାଇ ଅଯଥାରେ ହଉ ସଜ ଭାରି ତୁ ସେମିତିରେ ଦିଶୁ ଲାଲ ପରି, କାଇ ଅଯଥାରେ ହଉ ସଜ ଭାରି ତୁ ସେମିତିରେ ଦିଶୁ ଲାଲ ପରି, ପାଦ କାଢ଼ୁଥା କଳା ଟିପ ମାରି
ଆ ମଣି କେତେ ଦିନ ଆଉ ତା ପଛରେ ପଡ଼ିଥିବୁ? ଆଉ ଭଲ ପାଉଛୁ ବୋଲି କହିଦେବୁ ନା?
କହିବି କ'ଣ, ସମୟ ଆସିଲେ ଆପେ ବୁଝିବ ନା?
ସମୟ ନା ଚପା, ମୁଁ ଜାଣିନି ସାଙ୍ଗ, ତୁ ଯଦି ଆଜି ସନ୍ଧ୍ୟା ତାକୁ ନ ପଠେଇବୁ ତାହେଲେ ମୁଁ ତ ତୋ କଥା ହେବିନି। ଚାଲ ପଠେଇବୁ, ଚାଲ
ପଠେଇବୁ, ଚାଲ ଏଇ ଭାଇ ପଠେଇବୁ, ଚାଲ ଚାଲ ରହ।
ପାରି କଥା କୁହା ଲାଜିସ।